Annama Bhagavati Vasudevaya Annama Bhagavati Vasudevaya Annama Bhagavati Vasudevaya Srimad Bhagavatam Seventh Canto
ଏଠାରେ କହୁଛନ୍ତି ଯେ ସେ କିପରି ଏଇ କ୍ରମ ବିବର୍ତ୍ତନ ଫଳରେ ଭିନ୍ନ ଭିନ୍ନ ଯୋନିରେ ଭ୍ରମଣ କଲା ପରେ ଏଇ ମାନବ ଯୋନି ଶେଷରେ ପାଇଛନ୍ତି। ମାନବ ଯୋନିରେ ସୁଯୋଗ ଦିଆଯାଇଛି ନିଜକୁ ଉନ୍ନତ କରିବା ପାଇଁ, ଉଚ୍ଚ ଲୋକକୁ ଉନ୍ନୀତ କରିପାରିବ କିମ୍ବା ଲିବରେସନ୍ ଅପବର୍ଗ ମୁକ୍ତି ସ୍ଥିତିକୁ ନେଇପାରିବ କିମ୍ବା ଅଧୋପତି ହେବାର ମଧ୍ୟ କଥା ଏଥିରେ ଅଛି। ନିଜ ଯୋନି ତୀର୍ଯ୍ୟ ଯୋନି ପ୍ରାପ୍ତ ହେବାର ମଧ୍ୟ ଏଥିରେ ସୁଯୋଗ ଅଛି କିମ୍ବା ପୁନଶ୍ଚ ହ୍ୟୁମାନ ପୁନଶ୍ଚ ମାନବ ଜନ୍ମ ପାଇବାର ମଧ୍ୟ ସୁଯୋଗ ଅଛି। ସବୁ ଏ ମାନବ ଯୋନିକୁ ଦିଆଯାଇଛି, ଯେପରି ଇଚ୍ଛା କରିବ ସେପରି କରିପାରିବ, ଏ କଥା ଏଥିରେ ରହିଛି। ଯେପରି ଇଚ୍ଛା କରିବ ସେପରି କରିବ, ସେଥିପାଇଁ ଆମର ଗୁରୁ ମହାରାଜ କହନ୍ତି ୱେନ୍ ୟୁ ଗେଟ୍ ହ୍ୟୁମାନ ଫର୍ମ ଅଫ୍ ଲାଇଫ୍ this opportunity has been given to you। ये जो कथा है ये ब्राह्मण साधु कहते जमीन मानव जन्म मिलवा माने मानव जोनी मिलवा माने सुजोग तुमको दिया जाए तुम्हें जब इच्छा करमी तुम हाथ में अच्छे तुम हाथ में दि जाए तुम्हें कौन चाहूँ तुम्हें उन्नत लोक को उन्नत हवाप चाहू କି ଜନ୍ମ ମୃତ୍ୟୁ ଚକ୍ରରେ ଯେ ଘୂର୍ଣ୍ଣାୟମାନ ହେଉଛ ବା ବଦ୍ଧାବସ୍ଥା ଭୋଗ କରୁଛ ସେଥିରୁ ମୁକ୍ତ ହେବା ପାଇଁ ଚାହୁଁଛ କିମ୍ବା ପୁଣି ଅଧପତିତ ହେଇ ନିଜ ଯୋନି ତୀର୍ଯ୍ୟ ଯୋନି ଲାଭ କରିବା ପାଇଁ ଚାହୁଁଛ କ'ଣ ତୁମେ ଚାହୁଁଛ ସେ କଥା ତୁମ ହାତରେ ରହିଛି। ତୁମେ ଯେପରି ଚାହିଁବ ସେପରି ଭାବରେ ଯଦି କ୍ରିୟା କରିବ ତାହେଲେ ସେପରି ହେବ। ଏ କଥାଟା ଏ ସୁଯୋଗ ମାନବ ଯୋନିରେ ଦିଆଯାଇଛି, ଏ ଅପରଚୁନିଟି ମାନବ ଯୋନିରେ ଦିଆଯାଇଛି। ଅନ୍ୟ କଥାରେ ମଧ୍ୟ କୁହାଯାଏ ମାନବ ଯୋନି ମିଳିବା ମାନେ ଛକ ଜାଗାରେ ଛାଡ଼ି ଦିଆଯାଇଛି। ଛକ ଜାଗା ଯେଉଁଠିକି ଚାରିଆଡ଼କୁ ଚତୁର୍ଦ୍ଦିଗକୁ ରାସ୍ତା ଅଛି, ପୂର୍ବକୁ ରାସ୍ତା ଅଛି, ପଶ୍ଚିମକୁ ରାସ୍ତା ଅଛି, ଉତ୍ତରକୁ ରାସ୍ତା ଅଛି, ଦକ୍ଷିଣକୁ ରାସ୍ତା ଅଛି, ଆଉ କେଉଁ ରାସ୍ତା କୁଆଡ଼କୁ ଯାଇଛି ତାହା ତୀରଚିହ୍ନ ଦେଇକି କୁହାଯାଇଛି। ଏ ରାସ୍ତା କଲିକତା ଯାଇଛି, ଏ ରାସ୍ତା ମାଡ୍ରାସ ଯାଇଛି, ଏ ରାସ୍ତା ଇଆଡ଼େ ଦିଲ୍ଲୀ ଯାଇଛି ତ, ଏ ରାସ୍ତା ଇଆଡ଼େ ସିଆଡ଼େ ମା କ'ଣ ସେ ମଧ୍ୟପ୍ରଦେଶ ନାଗପୁର ଏମିତି ଛକ ଜାଗା ରହିଛି, ତୀର ଦିଗା ହେଇକିରି କୁହାଯାଇଛି। ତୁମେ କୁଆଡ଼େ ଯାଉ ଯିବାକୁ ଇଚ୍ଛା କର, ତୁମ ଲକ୍ଷ୍ୟଟା କିଏ, ତୁମେ କେଉଁ ଜାଗାକୁ ଯିବା ପାଇଁ ଇଚ୍ଛା ହିଁ କର। ଛୋଟ ଜାଗାରେ ତୁମେ ଆଗ ତୁମ ଲକ୍ଷ୍ୟ ସ୍ଥିର କର, ତୁମର ଅତି ଲକ୍ଷ୍ୟ କେଉଁଟା, ଯାହା ସ୍ଥିର କରିବ ସେ ରାସ୍ତାକୁ ଧରିବ, ତାହେଲେ ସେଇ ଜାଗାରେ ପହଞ୍ଚିବ। ସେ ଯଦି ସ୍ଥିର ନ କରିବ କୁଆଡ଼େ ଯିବ ତାହେଲେ ତ ବୁଲିବ। ଆଉ ତୁମର ଗତି କେଉଁଟା, ତୁମ ଲକ୍ଷ୍ୟସ୍ଥଳ ପ୍ରକୃତରେ କେଉଁଟା ତା ଯଦି ଠିକଣା ଭାବେ ନ ଜାଣିଛ ତାହେଲେ ଲକ୍ଷ୍ୟ ଭ୍ରଷ୍ଟ ହେଇଯିବ, ଗତି ଭ୍ରଷ୍ଟ ହେଇଯିବ, ଭୁଲ ରାସ୍ତା ଯଦି ଧରିବ। ଏ କଥା କହିଲେ ଆମ ଗୁରୁ ମହାରାଜ ବି ସେ କଥା କହନ୍ତି, ତୁମେ କଲିକତାକୁ ଟିକେଟ୍ କାଟି ରେଳରେ ବସି ବା ଯାନରେ ବସି କଦାପି ବମ୍ବେରେ ପହଞ୍ଚିପାରିବ, କାହିଁକି ତୁମ ଟିକେଟ୍ କଟା ହେଇଛି କଲିକତାକୁ, ତେଣୁ ତୁମ କଲିକତାରେ ନେଇକି ପହଞ୍ଚିବ, ଯାଇକିରି ବମ୍ବେ ବମ୍ବେ ଯିବାକୁ ଇଚ୍ଛା କଲେ ବମ୍ବେକୁ ଟିକେଟ୍ କାଟିବାକୁ ପଡ଼ିବ, ଇଏ ହେଉଛି କଥା, ତାହା କଦାପି ହେଇପାରିବ ନା। ସେହିପରି ତୁମେ ଯଦି ମାନବ ଯୋନି ପାଇଲ, ମାନବ ଯୋନି ପାଇ ଛକ ଜାଗାରେ ତୁମକୁ ଛାଡ଼ି ଦିଆଗଲା, ତୁମେ ଯଦି ସ୍ଥିର କରିବ ଯେ ନା ମୁଁ ସ୍ୱର୍ଗଲୋକକୁ ଯିବି, ତା ସ୍ୱର୍ଗଲୋକକୁ ଯେଉଁ ରାସ୍ତା ପଡ଼ିଛି ସେ ରାସ୍ତା ଧରିବ ସ୍ୱର୍ଗଲୋକକୁ ଯିବ। ତୁମେ ଯଦି ଇଚ୍ଛା କରିବ ନା ମୁଁ ନର୍କକୁ ଯିବି, ତାହେଲେ ନର୍କକୁ ଯେଉଁ ରାସ୍ତା ପଡ଼ିଛି ତାକୁ ଧରିଲ ନର୍କକୁ ହିଁ ହେବ, ନା 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 ମୁଁ ଭଗବତ ଧାମକୁ ଯିବି, ତାହେଲେ ଭଗବତ ଧାମକୁ ଯେଉଁ ରାସ୍ତା ପଡ଼ିଛି ସେ ରାସ୍ତାରେ ଯିବ, ପ୍ରିପେୟାର କରିବ, ନିଜକୁ ପ୍ରସ୍ତୁତ କରିବ, ତାହେଲେ ସେଠିକି ଯିବ। ସେ କଥାରେ ବାହାରୁଛି, ଏଇଟା ତୁମ ଉପରେ ଦିଆଗଲା, ତୁମ ହାତରେ ଦିଆଗଲା, ତୁମେ ଯେପରି ଇଚ୍ଛା କରିବ, ଯେମିତି ନିଜକୁ ପ୍ରସ୍ତୁତ କରିବ, ସେ ଅନୁଯାୟୀ କାର୍ଯ୍ୟ କରିବ, ତାହେଲେ ସେପରି ଭଲ ପାଇବ। ଇଂରେଜୀରେ ବି ଗୋଟେ କଥା ଅଛି, ଓଡ଼ିଆରେ ବି ଅଛି, ଯେମିତି ବୁଣିବ ସେମିତି ଆଇବ, ବୁଣିବ ସେମିତି ଆଇବ, ତା ନହେଲେ କିଣିବ। ଇଏ ହେଲା ପାଠ। ତେବେ ଆମକୁ ବୁଝିବା ପାଇଁ ପଡ଼ିବ ଆମକୁ ଯେ 84 ଲକ୍ଷ ଜୀବ ଯୋନି ଭିତରେ ମାନବ ଯୋନି ଯେ ସୁଦୁର୍ଲଭ ଯୋନି ଆମକୁ ମିଳିଛି। ଲବ୍ଧ ଅସୁଦୁର୍ଲଭ ଇଦମ୍ ବହୁ ସମୟ ମାନୁଷ୍ୟ ମର୍ତ୍ତଦ ମନିତ୍ୟ ମପ୍ରିୟ ଇଏ କଥା ନା। ଲକ୍ଷ ଲକ୍ଷ ଯୋନିରେ ଭ୍ରମଣ କଲା ପରେ ଇଏ ସୁଦୁର୍ଲଭ ମାନବ ଯୋନି ମିଳୁଛି। ଏ ସୁଦୁର୍ଲଭ ମାନବ ଯୋନି ଯେ ହେଇଛି, ଆକୁ ଯେ ସୁଦୁର୍ଲଭ ଯୋନି ବୋଲି କୁହାଯାଉଛି, ଏହାର କାରଣଟା କି? କାହିଁକି ସୁଦୁର୍ଲଭ ଯୋନି ବୋଲି କୁହାଯାଉଛି? ଲବ୍ଧ ଅସୁଦୁର୍ଲଭ ଇଏ ଯେଉଁ ବହୁ ଶୁଣନ୍ତେ ମାନୁଷ୍ୟ ମର୍ତ୍ତଦ ମନିତ୍ୟ ମପ୍ରିୟ, କାରଣ ଏଥିରେ ଅର୍ଥ ବୈତା, ଏଥିରେ ପରମାର୍ଥ ଲାଭ ହବ ଏଇ ମାନବ ଯୋନିରେ। ଏଇଟା କିନ୍ତୁ ଅନିତ୍ୟ, ଇଏ ସବୁଦିନ ନୁହେଁ। ଯେମିତି ଇଭଲ୍ୟୁସନ୍ ଥିଓରି ଡାରୱିନ୍ କହିଦେଲେ ଯେ ଲୋର୍ ସ୍ପେସିସ୍ କ୍ରମେ କ୍ରମେ କ୍ରମ ବିକାଶ ଫଳରେ ଜୀବ ମାଙ୍କଡ଼ ହେଉଛି, ମାଙ୍କଡ଼ରୁ ସେଠୁ ମାନବ ହେଉଛି, ଇଏ ଶେଷ ହେଇଗଲା, ଇଭଲ୍ୟୁସନ୍ ଶେଷ ହେଇଗଲା କ୍ରମ ବିକାଶ। ସେ ଆଉ କହିନାହାନ୍ତି ଯେ ପୁଣି ମାନବର ପୁଣି ଡିଗ୍ରେଡେଡ଼୍ ହେବ, ନିଚ ଯୋନି କି ଯିବ, ତୃତୀୟ ଯୋନି ପୁଣି ପାଇଯିବ, ଏ କଥା ଡାରୱିନ୍ କହିନାହାନ୍ତି। ଅର୍ଥ ଡାରୱିନ୍ଙ୍କର ଯେଉଁ କ୍ରମ ବିବର୍ତ୍ତନ ବାଦ ତାହା ପୂର୍ଣ୍ଣ ନୁହେଁ ବା ଠିକଣା ନୁହେଁ, ତା ଆଂଶିକ, ଏ କଥା ହେଇଛି ପ୍ରମାଣିତ ହେଉଛି। କାରଣ ଶ୍ରୀମଦ ଭାଗବତମ୍ ପ୍ରମାଣମୂଳ, ଶ୍ରୀମଦ ଭାଗବତ ହେଉଛି ବିଶୁଦ୍ଧ ପ୍ରମାଣମୂଳକ ଗ୍ରନ୍ଥ, ଯାହା କୁହାଯାଉଛି ଠିକ୍ ବେଦ ପ୍ରମାଣ, ଶ୍ରୁତି ପ୍ରମାଣ। ଏଥିରେ ପରିଷ୍କାର ଭାବରେ କୁହାଯାଉଛି ଯେ ପୁଣି ମଧ୍ୟ ଏଠି ଅଧପଦନ୍ଦ ଚାନ୍ସ ଅଛି, ତୁମ ମାନବ ହେଲା ପରେ ମଧ୍ୟ ପୁଣି ତୁମେ ତିରସ୍ଥାନ ଅର୍ଥାତ୍ ତିର୍ଯ୍ୟକ ଯୋନି ମଧ୍ୟ ପ୍ରାପ୍ତ ହେବ, ଯାହା ଆମ ଗୁରୁ ମହାରାଜଙ୍କ ଭାଷାରେ ଡଗ୍ସ ଅର୍ ହର୍ସ, କୁକୁର ବା ସୁଗର କିମ୍ବା ଆହୁରି ତିର୍ଯ୍ୟକ ନିଜ ଯୋନି ମଧ୍ୟ ପ୍ରାପ୍ତ ତୁମେ ହବ। ଏଥିରେ ରହିଯାଇଛି ଉନ୍ନୀତ ହେଇପାରିବ, ଅବପତିଥିରେ ହେଇପାରିବ ଏବଂ ଅପବର୍ଗ ଅର୍ଥାତ୍ ମୁକ୍ତି, ଏ ଭୌତିକ ସ୍ଥିତିରୁ ମୁକ୍ତି ବା ଭୂତ ପ୍ରକୃତିର ଯେଉଁ ବନ୍ଧନରେ ମାୟାର ବନ୍ଧନରେ ପଡ଼ିଛ ସେ ବନ୍ଧନରୁ ମୁକ୍ତି ମଧ୍ୟ ହେଇପାରିବ, ତାହା ହେଉଛି ଅପବର୍ଗ ପରମାର୍ଥ ଲାଭ। ଅର୍ଥ ଭକ୍ତିରେ ଏହି ପ୍ରକୃତ ମୁକ୍ତି, କୃଷ୍ଣ ଭକ୍ତି ଅର୍ଥତ ପରମାର୍ଥ, ଧର୍ମ ଅର୍ଥ କାମ ମୋକ୍ଷ ଚାରି ପୁରୁଷାର୍ଥ ବୋଲି କୁହାଯାଏ, ପଞ୍ଚମ ପୁରୁଷାର୍ଥ ତିକ୍ତା ନେଉଛି ପରମାର୍ଥ ଲାଭ, ତାହା ହେଉଛି ଭକ୍ତି କୃଷ୍ଣ ଭକ୍ତି, ଭକ୍ତିରେ ପ୍ରକୃତ ମୁକ୍ତି ସେ ଲାଭର ସୁଯୋଗ ଏ ମାନବ ଯୋନିରେ ମିଳିଛି, ଅନ୍ୟ ଯୋନିରେ ଏଇଟା ନାହିଁ। ତେଣୁ ବର୍ତ୍ତମାନ ତୁମେ ସ୍ଥିର କର କ'ଣ ଚାହୁଁ ତୁମେ, ଏଇଟା ରହିଲା ତୁମ ହାତରେ କଥା। ତୁମେ ମୁକ୍ତି ଚାହ, ଅପବର୍ଗ ଚାହ କି ପବର୍ଗ ଚାହ, ତୁମେ ମୁକ୍ତି ଚାହ ଏ ଭଗବନ୍ଧନ ମୁକ୍ତ ହେବା ପାଇଁ ଇଚ୍ଛା କରି ସ୍ୱରୂପ ସ୍ଥିତି ଜୀବର ସ୍ୱରୂପ ହେବା କୃଷ୍ଣ ନିତ୍ୟ ଦାସ, ଏ ହେଉଛି ଜୀବର ସ୍ୱରୂପ କୃଷ୍ଣ ନିତ୍ୟ ଦାସ ଜୀବ ଚିହ୍ନ ମୁଁ ମାଂସ ଜୀବ ନୁହେଁ ଜୀବଭୂତ ସନାତନ ଜୀବ ସନାତନ ଭାବରେ ମୋର ଅଂଶ ଏ କଥା କୁହାଯାଇଛି ପଞ୍ଚଦଶ ଅଧ୍ୟାୟ ଭଗୀତାରେ। କୃଷ୍ଣ ଚିନ୍ମୟ ସଜିଦାନନ୍ଦମୟ ଈଶ୍ୱର ପରମ କୃଷ୍ଣ ସଜିଦାନନ୍ଦ ବିଗ୍ରହ ଅନାଦିରାଜ ଗୋବିନ୍ଦ ସର୍ବକାରଣ କାରଣ କୃଷ୍ଣ ସଚିତ ଆନନ୍ଦମୟ ଜୀବ ତାଙ୍କ ନିତ୍ୟ ସନାତନ ଅଂଶ ହେଇଥିବା ହେତୁ ସେ ମଧ୍ୟ ସଜିଦାନନ୍ଦମୟ ଚିନ୍ମୟ ସେ କଦାପି ଅଚିନ୍ମୟ ନୁହେଁ ଏଇ କଥା ଅଛି। ସେଥିପାଇଁ ଚିନ୍ମୟ ଜୀବ ସଜାନନ୍ଦମୟ ଜୀବ ତାର ସ୍ୱରୂପ ସ୍ଥିତି ହେଉଛି ସଜାନନ୍ଦମୟ ସ୍ଥିତି, ଅର୍ଥାତ୍ କୃଷ୍ଣ ଯେଉଁ ସ୍ଥିତିରେ ଅଛନ୍ତି ସେଇ ସ୍ଥିତି ରହିବା ତା ହେଉଛି ସଜାନନ୍ଦମୟ ଅପରାହିତ ସ୍ଥିତି ଭଗବଦ୍ଧାମ ଯାହା କୁହାଯାଉଛି ସେଇଟା ତାଙ୍କ ସ୍ଥିତି। ସ୍ୱରୂପ ଜୀବ ସ୍ୱରୂପ ହୟ କୃଷ୍ଣର ନିତ୍ୟ ଦାସ, ଏ କଥା ଶ୍ରୀମ ମହାପ୍ରଭୁ କହିଛନ୍ତି। ଜୀବନ ସ୍ୱରୂପ ହେଉଛି ସେ କୃଷ୍ଣଙ୍କର ନିତ୍ୟ ଦାସ, ତେଣୁ କୃଷ୍ଣ ନିତ୍ୟ ପ୍ରଭୁ, ଜୀବ ନିତ୍ୟ ଦାସ। ତାହେଲେ ନିତ୍ୟ ପ୍ରଭୁ ଯେ କୃଷ୍ଣ, ତାଙ୍କ ଦାସ, ତାଙ୍କର ସେବା ନିଯୁକ୍ତ ହେବା, ସେଇ ସଦାନନ୍ଦମୟ ସ୍ଥିତି ରହିଲେ, ନ ରହିଲେ ସେବା କିପରି କରିବ। କୃଷ୍ଣ ରହିଲେ ସଦାନନ୍ଦମୟ ସ୍ଥିତିରେ ତୁମେ ଭୌତିକ ସ୍ଥିତି ରହିକି ତୋ କଦାପି ତାଙ୍କ ସେବା କରିପାର, ତେଣୁ ସଦାନନ୍ଦମୟ ସ୍ଥିତିରେ ତୁମକୁ ରହିବା ପାଇଁ ପଡ଼ିବ। ଏଇ ଯେଉଁ ସଦାନନ୍ଦମୟ ସ୍ଥିତିକି ଉନ୍ନୀତ ହେବା, ଇଏ ଭଗବନ୍ଧନ ମୁକ୍ତି ହେବାର ସୁଯୋଗ, ଇଏ ବହୁତ ଏ ମାନବ ଜୀବନରେ ମିଳିଛି, ତାହା ହେଉଛି ପରମାର୍ଥ ଲାଭ। ପଞ୍ଚମ ପୁରୁଷାର୍ଥ ବା ପରମାର୍ଥ ବୋଲି ଏହାକୁ କୁହାଯାଏ। ଏଇ ସୁଯୋଗ ଯଦି ତାହେଲେ ତୁମେ ଇଚ୍ଛା କରିବ ସେ ପରମାର୍ଥ କିପରି ମୋତେ ଲାଭ ହେବ, ଏ ସୁଯୋଗ ମାନବ ଯୋନି ମିଳିଛି, ଲକ୍ଷ ଲକ୍ଷ ଯୋନିରେ, 84 ଲକ୍ଷ ଜୀବ ଯୋନିରେ ଭ୍ରମଣ କଲା ପରେ ଏଇଟା କେମିତି ହେବ ତାହା ମଧ୍ୟ ତୁମେ କରିପାରିବ, କିପରି ଲାଭ ହେବ ତା ଶିକ୍ଷା ମଧ୍ୟ ଏଠି ଦିଆଯାଉଛି। ଯେପରି ଆମର ପରମାତ୍ମାଙ୍କୁ ଲୋକ କହିଲେ ଆମର କୃଷ୍ଣ କନସିୟସନେସ୍ ମୁଭମେଣ୍ଟ, ଆମର କୃଷ୍ଣ ଚେତନା ଆନ୍ଦୋଳନ, ଏ ଶିକ୍ଷା ଆମକୁ ମିଳୁଛି କେମିତି ତୁମେ ଏ ଭୌତିକ ସ୍ଥିତିରୁ ମୁକ୍ତି ପାଇପାରିବ, ମାୟା ବନ୍ଧନରୁ କିପରି ମୁକ୍ତ ହୋଇପାରିବ, ସେ ଜଗତରୁ ଭଗବତ ସ୍ଥିତି ବା ସଚିଦାନନ୍ଦମୟ ସ୍ଥିତିକୁ ଯାଇପାରିବ ବା ଭଗବାନଙ୍କ ସେବାରେ ନିଯୁକ୍ତ ହୋଇପାରିବ, ସେ କଥା ମଧ୍ୟ ଏଠାରେ କୁହାଯାଉଛି, ଏ ଶିକ୍ଷା ଏଠି ଦିଆଯାଉଛି। ତାହା ତୁମେ ଇଚ୍ଛା କଲେ ତୁମ ଇଚ୍ଛା ଉପରେ ନିର୍ଭର କଥା ରହିଛି, ନା ମୁଁ ଏଥିରୁ ମୁକ୍ତ ହେବି, ମୁଁ ମୋ ସ୍ୱରୂପରେ ଅବସ୍ଥାନ କରିବି, ଭଗବାନଙ୍କ ସେବା ନିଯୁକ୍ତ ହୋଇ ସେ ସଦାନନ୍ଦମୟ ସ୍ଥିତି ରହିବି, ଏପରି ଯଦି ଇଚ୍ଛା କରିବ ତାହେଲେ ତା ମଧ୍ୟ କରିପାରିବ। ଆଉ ସେଥିପାଇଁ କ'ଣ କରଣୀୟ, ସେଥିପାଇଁ ତୁମକୁ ପ୍ରସ୍ତୁତ କରିବାକୁ ୟୁ ମଷ୍ଟ ପ୍ରିପେୟାର ୟୋର ସେଲ୍ଫ, ତୁମକୁ ନିଜକୁ ପ୍ରସ୍ତୁତ ହେବା ପାଇଁ ପଡ଼ିବ। କ'ଣ କରଣୀୟ, କେମିତି ତାହା ହେଇପାରିବ, ତା ଶିକ୍ଷା ମଧ୍ୟ ଦିଆଯାଉଛି। ଇଏ ଆମର କୃଷ୍ଣ କନସିୟସନେସ୍ ମୁଭମେଣ୍ଟ, ଆମର କୃଷ୍ଣ ଚେତନା ସଂଘ, ଏ ଶିକ୍ଷା ଦିଆଯାଉଛି। ସାଧୁ ଗୁରୁ ବୈଷ୍ଣବଗଣ ଆଚାର୍ଯ୍ୟଗଣ ଆସୁଛନ୍ତି, ଶାସ୍ତ୍ରରେ ସେ କଥା ଭାଗବତରେ କୁହାଯାଉଛି, ଆଉ ଆଚାର୍ଯ୍ୟମାନେ ଆସୁଛନ୍ତି, ସେମାନେ ମଧ୍ୟ ସେ କଥା କହୁଛନ୍ତି, ତେଣୁ ଏସବୁ ସୁଯୋଗ ଆମକୁ ଏଠି ଦିଆଯାଇଛି। ଆମେ ଯଦି ତାହା ସ୍ଥିର କରିବା ଲକ୍ଷ୍ୟ, ଆମର ଲକ୍ଷ୍ୟ ହେଲା ଆମେ କୃଷ୍ଣ ପାଦପଦ୍ମକୁ ଯିବା, ଏ ଭଗବନ୍ଧନରୁ ମୁକ୍ତ ହେବା, ଅପବର୍ତ୍ତ ସ୍ଥିତିକି ଯିବା, ତାହେଲେ ସେଥିପାଇଁ ଯେଉଁ ବାଟ ସେ ବାଟଟାକୁ ଧରିବା ପାଇଁ ପଡ଼ିବ, ସେଥିପାଇଁ ନିଜକୁ ପ୍ରିପେୟାର କରିବା ପାଇଁ ପଡ଼ିବ, ପ୍ରସ୍ତୁତ କରିବା ପାଇଁ। ସେଥିପାଇଁ ଗୁରୁ ଅଛନ୍ତି, ଆଚାର୍ଯ୍ୟ ଅଛନ୍ତି, ଭଗବାନଙ୍କ ପ୍ରତିନିଧି ହିସାବରେ ସେମାନେ ଏଠିକି ଆସିଛନ୍ତି, ସେମାନେ ଶିକ୍ଷା ଦେଉଛନ୍ତି, ଶାସ୍ତ୍ର ଅଛି, ଶାସ୍ତ୍ର ଗୁରୁ ଆତ୍ମା ରୂପେ ଆପଣାକେ ଜାନାନ୍ କୃଷ୍ଣ ମୂର୍ଖପୁତ୍ର ଆତ୍ମା ଜୀବେର ହୟ, କୃଷ୍ଣ ଯେ ମଙ୍ଗଳାକାଂକ୍ଷୀ ସୃଜନ ସର୍ବଭୂତାନ ଜୀବ ଜଗତର ଏକମାତ୍ର ମଙ୍ଗଳାକାଂକ୍ଷୀ ବନ୍ଧୁ, ସେ ବେଦ ପୁରାଣ କରି ସେଥିରେ ଶିକ୍ଷା ଦେଇଛନ୍ତି, ବୈଦିକ ଶାସ୍ତ୍ରରେ ଶିକ୍ଷା ଦିଆଯାଉଛି। ଆଉ କ'ଣ ଶିକ୍ଷା ଦିଆଯାଉଛି ତାହାକୁ ତତ୍ତ୍ୱ ବିଚାରରେ ନେବା ପାଇଁ ପଡ଼େ, ସେଥିପାଇଁ ତତ୍ତ୍ୱାଚାର୍ଯ୍ୟ ଗୁରୁ ଭଗବାନଙ୍କର ପ୍ରତିନିଧି ସେ ମଧ୍ୟ ଆସିଛନ୍ତି, ଏଠି ଅଛନ୍ତି, ସେ ବି ଶିକ୍ଷା ଦେଉଛନ୍ତି। ଯାହା ଆମର ପରମାତ୍ମାଦେବ କହିଲେ, ଆମର କୃଷ୍ଣ କନସିୟସନେସ୍ ମୁଭମେଣ୍ଟ, ଆମର କୃଷ୍ଣ ଚେତନା ଆନ୍ଦୋଳନରେ ଏ ସାଧୁ ବୈଷ୍ଣବମାନେ ଆଚାର୍ଯ୍ୟଗଣ ଏ ଶିକ୍ଷା ଦେଉଛନ୍ତି, ସେମାନେ ସବୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ତୁମେ ଯଦି ତାଇ ଲାଭ କରିବାକୁ ଇଚ୍ଛା କର ତାହେଲେ ଆନ୍ଦୋଳନରେ ଯୋଗ ଦିଅ, ସାଧୁ ଗୁରୁ ଆଚାର୍ଯ୍ୟଙ୍କର ପାଦର୍ଶ କର, ଏ ଶିକ୍ଷାଟା ଗ୍ରହଣ କର, ନିଜକୁ ପ୍ରସ୍ତୁତ କର, କେମିତି ଯାଇପାରିବ ତାହାପାରିବ, ତା ଯଦି ନ କରିବ ତାହେଲେ କ'ଣ ହେବ ନା ପୁଣି 84 ଲକ୍ଷ ଜୀବ ଜନ ମଧ୍ୟରେ ପୂର୍ଣ୍ଣାୟମାନ ହେବ, କବୁ ସ୍ୱର୍ଗେ ଉଠେ କବୁ ମର୍ତ୍ତେ କବୁ ନିରହେ, କେତେବେଳେ ସ୍ୱର୍ଗକୁ ଯିବ ଜୀବଜନି ପାଇବ, କେତେବେଳେ ମର୍ତ୍ତେ ପଡ଼ିବ, ପୁଣି କେତେବେଳେ ତଳକୁ ଯିବ, ତେର ସ୍ଥାନ ଜୋନି ପାଇବ, ଡଗ୍ସ ହଗ୍ସ ଯାହା କୁହାଉଛି, କୁକୁ ସୁକର ଜୋନି ଇଟ୍ ଜୋନି ଇତ୍ୟାଦି ଜୋନି ମଧ୍ୟ ଲାଭ କରିପାରିପରି ଘୂର୍ଣ୍ଣାୟମାନ ହେଉଥିବ, ସେ ଘୂର୍ଣ୍ଣାୟନରୁ ତୁମକୁ ରକ୍ଷା କରାଯାଇ ପାରିବ ନା। ତୁମେ ଯେତେବେଳେ ଇଚ୍ଛା ନ କରିଛ ମାନବ ଜୋନିରେ ଏଇଟା ଏ ସୁଯୋଗ ଦିଆହେଉଛି, ଅନ୍ୟ ଜୋନିରେ ଏ ସୁଯୋଗ ନାହିଁ। ଯେପର୍ଯ୍ୟନ୍ତ ଇଚ୍ଛା ନ ଦେ କରିଛ ଆଉ ସେଦିନ ପ୍ରସ୍ତୁତ ନ କରିଛ ସେ ପର୍ଯ୍ୟନ୍ତ ହେଇପାରେ, ତେଣୁ ଏ ଚାନ୍ସ ତୁମକୁ ଏ ସୁଯୋଗ ମାନବ ଜୋନିରେ ଦିଆହେଇଛି, ଇଟ୍ ଇଜ୍ ଇନ୍ ୟୋର୍ ହ୍ୟାଣ୍ଡ, ଏ ତୁମ ହାତରେ ଅଛି, ସେଥିପାଇଁ ଏ କଥା ଏଠି ପରିଷ୍କାର ଭାବରେ କୁହାହେଉଛି। ଆଉ ଗୋଟେ କଥା ଏଠି ସୁନ୍ଦର ଭାବରେ ବ୍ୟାଖ୍ୟା କରିକି ଆମର ପରମାତ୍ମାଙ୍କୁ ଯେଉଁ କହିଛନ୍ତି ପବର୍ଗର କଥା, ଅପବର୍ଗ ନହେଲେ ପବର୍ଗ ହେବ ତୁମର, ପବର୍ଗ ମାନେ ପାଞ୍ଚ ପ୍ରକାର କ୍ଲେଶ ଯନ୍ତ୍ରଣା, ପବଭମ ଦ୍ୱାରା ଯାହା ପ୍ରତିପାଦିତ ହେଉଛି, ପ ହେଉଛି ପରିଶ୍ରମ, कठिन परिश्रम गर्दभर मकामी परिपरिश्रम भौतिक सिद्धिरे काले आम से कथा कहते जीवन संग्राम बड़ भयंकर हार्ड स्ट्रगल फॉर एक्जिस्टेंस से गर्द बाग्या खुजुच्च खटी खटिकी प प मुहर क्षण बाहर सब प फ बच्चे व्यर्थता যা কুমি নানা প্রকার ভৌতিক প্লান প্রোজেক্ট করি কালি আমি সে কথা কৌলে হ্যাঁ সেসব ব্যর্থ হচ্ছ হতাশ হচ্ছ কিন্তু সুপ্রিম স্যাংশনিং অথরিটি হচ্ছে যে কৃষ্ণ সে যদি স্যাংশন ন করবে তোমার কৌশি প্রচেষ্টা সরে তুমি সফল হয়ে পারিব না সে ব্যর্থতা আসুচি হতাশ আসুচি ভাবছি ভয় প্রতি পদক্ষেপের ভয় ভীতত্রস্ত লোক হচ্ছে কম হব হোয়াট উইল হ্যাপ নেক্সট পর মুহূর্তে যে কম ঘটিব তার কিছু নিশ্চিততা না তা জাঁপারিব না তেমন প্রতি পদক্ষেপের ভীতত্রস্ত তেমন ভয় ভীতিটা বরাবর অছে এ ভীতিপূর্ণ স্থিতরে এটি সমস্তে অছন্তি এ ভৌতিক স্থিতরে তারপর বয়ম দ্রবীণ দেহ সুনিমিত সুখস্পৃহা পরিভব বিপুলস্লোভ তাবন মেতি অসদবগ্রহ আত্মিমূলম যাবন্নতিলীন অভয়ম রুগ্ণীত লোকি এই কথা কুহাছে যে পর্যন্ত ভগবানঙ্কর অভয় চরণ আরবিন্দ অঙ্ঘ্রি অভয়ম ভগ চরণ আরবিন্দ হচ্ছে অভয় চরণ আরবিন্দ সে চরণ আরবিন্দরে আশ্রিত ন হইছ সে পর্যন্ত ভয় আছে ভগবানঙ্কর চরণ আরবিন্দ অভয় চরণ আরবিন্দরে আশ্রিত হলে আর ভয় রহে না ছাড়লি ভবর ভয় যা ভক্তি বিনোদ কইছেন বর্তমান আপনার চরণ আরবিন্দরে আশ্রিত হয়ে ছাড়লি ভবর ভয় যে প্রতি পদক্ষেপের সে ভীতত্রস্ত আতঙ্কিত হচ্ছে মানব যা হয়েছে কুয়া হচ্ছে ভয় রহিছি বরাবর সে হচ্ছে কোন পাই না তাবত ভয়ম দ্রবীণ দেহ শুন ভৌতিক ধন সম্পত্তি পাই ভয় এ শরীরটা পাই ভয় যারা ব্যাধি মৃত্যু এসব যে আসি যাই পৌঁছে যাচ্ছে এপাই ভয় ভাই বন্ধু কুটুম্ব আত্মীয় স্বজন দ্বারা পুত্র হ্যাঁ এইমান ভয় এবার আত্মসমর্পণের চিন্তা নাই মোর তুমি নির্বাহ হবে প্রভু সংসার তোমার আত্মসমর্পণ যেতবে সে মায়াধীশ কৃষ্ণঙ্কর চরণ আরবিন্দরে করা যায় সেতবে আর ভয় রহে না সেতবে ভগবান চরণ আরবিন্দ হচ্ছে অভয় অশোক অমৃতর স্থল যেটি আশ্রিত হলে আর ভয় না আসি প্রকার শোক না ওর্নামেন্টেসন এবং মৃত্যু বি না অমৃত অছে বিষয় কিছু না এই হচ্ছে ভগৎ চরণ আরবিন্দ কৃষ্ণ চরণ আরবিন্দ সেটি যে পর্যন্ত আশ্রিত ন হয়েছি সে পর্যন্ত ভয় তাবত ভয় দ্রবীণ দেহ শোকস্পৃহা পরিভব বিপুল সে পর্যন্ত তোমার এই ভৌতিক ধন সম্পত্তি পাই ভয় এ দেহটা পাই ভয় ভাই বন্ধু কুটুম্ব আত্ম স্বজন দ্বারা পুত্র ভার্যা পুত্র কন্যা এই মানুষ পাই ভয় শ্রুতি নিমিত্ত নানা শোক নানা প্লান প্রজেক্ট হতা শুনছ হ্যাঁ আরে সফল কাম হবি কিনা এই ভয় এসব বিপুল লোভ কিন্তু লোভ লোভর পরিণতিরে শেষকু হচ্ছে মৃত্যু এ ভয় রয়েছে মৃত্যু ভয় হচ্ছে মহাভয় মরিযিবি অসত কৃষ্ণঙ্কর সহিত যে সম্বন্ধ তা সৎ সম্বন্ধ আঠি ভৌতিক সম্বন্ধ অসত সম্বন্ধ এই অসত সম্বন্ধ যোগু ভয় এগুলাক বরাবর ভয় প্রতি পদক্ষেপের বিধিগ্রস্ত সেপাই ভগবান চরণ আরবিন্দ হচ্ছে একমাত্র অভয় অবস্থা অভয় অঙ্ঘ্রিং ভগবত চরণ আরবিন্দ হচ্ছে অভয় সেটি প্রপন্ন হলে স্থান না নেলে আশ্রয় নেলে অভয় করিবার নাহি এই কথা কুহাছে যে পর্যন্ত বদ্ধ জীব সে তা আশ্রিত হই না তেমন বিতত্রস্ত ভয় আছে ক ফ ব ভ ম শেষ কথা আছে মৃত্যু এ হচ্ছে পবর্গ অপবর্গ নহেলে পবর্গ তুমি ভোগিব এই তা কুহাছে। ଏ ପର୍ବର୍ଗ ତୁମେ ନିଶ୍ଚୟ ମିଳିବ। ସେଥିପାଇଁ ମାନବ ଯୋନିରେ ସୁଯୋଗ ଦିଆହେଇଛି ଅପବର୍ଗ ଲାଭ, ମୁକ୍ତି ଲାଭ। ମୁକ୍ତି ଦ୍ୱାର ବା ବୃଦଲ ମୁକ୍ତିର ଦ୍ୱାର ଖୋଲିବ ତୁମେ ତୁମେ ଇଚ୍ଛା ହି କରିବ। ତେଣୁ ମାନବ ଯୋନି ହେଉଛି ସୁଦୁର୍ଲଭ ଯୋନି। ତେଣୁ ବିବେକୀ ଲୋକ, ବିବେକୀ ବ୍ୟକ୍ତି ଏ କଥା ଚିନ୍ତା ହି କରିବ ଯେ ମୁଁ କ'ଣ କରିବି, ମୋର ପାଇଁ କ'ଣ କଥା ହି ରହିଛି। ଏ ସୁଦୁର୍ଲଭ ଯୋନି କାହିଁକି ହେଇଛି, ମା ଆମେ ଯେ ପ୍ରତିଦ୍ୱନ୍ଦ୍ୱୀ ମାୟା ମିହିତ ଭଗବତ ଗୀତାରେ ଭଗବାନ କୃଷ୍ଣ ଶିକ୍ଷା ଦେଇଛନ୍ତି। ମାୟାଧୀଶ କୃଷ୍ଣ ହେଉଛନ୍ତି ମାୟାଧୀଶ, ମାୟାର ପ୍ରଭୁ। ତେଣୁ ସେ ମାୟାଧୀଶ କୃଷ୍ଣଙ୍କ ଚରଣରେ ପ୍ରପନ୍ନ ହେଲେ ତୁମେ ମାୟା କଳୁ ମୁକ୍ତ ହେବ, ନହେଲେ ମାୟା କଳୁ ମୁକ୍ତ ହେବାର ଅନ୍ୟ କୌଣସି ଉପାୟ ନାହିଁ। ତେଣୁ ଏ ପ୍ରପନ୍ନ ହେବାର କଥା ଶରଣାଗତିର କଥା ଶେଷ କଥା ଶୁଣିଛନ୍ତି ସର୍ବଧର୍ମାନ ପ୍ରୀତିଜ୍ଞ ମାମିକୁ ଶରଣ ଦେବ। ଏ ଶେଷ କଥା ଭଗବତ ଗୀତାରେ ଭଗବାନ କୃଷ୍ଣ ଶୁଣିଛନ୍ତି ଯେ ଶରଣନୀୟ ମୋ ଚରଣରେ। ଇଏ ସୁଯୋଗ, ଏ ଶରଣ ହେବାର ସୁଯୋଗଟା ଏ ମାନବ ଯୋନିରେ ମିଳିଛି। ମାନବ ହିଁ ଆଶ୍ରିତ ହେବ, ପୂର୍ଣ୍ଣ ଶରଣାଗତି ଆଚରଣ କରିପାରିବ। ଅନ୍ୟ ଯୋନିରେ, କୌଣସି ତୀର୍ଯ୍ୟକ ଯୋନିରେ ଏ ଶରଣାଗତିର କଥା ଆସିପାରିବ ନାହିଁ, ହେଇପାରିବ ନାହିଁ। କାରଣ ଏ ଶିକ୍ଷା ମାନବକୁ ହିଁ ଦିଆଯାଉଛି, ମାନବର ଚେତନା ଉନ୍ନତ ଚେତନା। ତେଣୁ ମାନବକୁ ଏ ଶିକ୍ଷା, ବୈଦିକ ଶିକ୍ଷା ମାନ ଦିଆଯାଉଛି। ଇତର ଯୋନି କୌଣସି ପ୍ରାଣୀ ଏ ଶିକ୍ଷା ଲାଭ କରିପାରିବ ନା। ଦେବ ଯୋନି, ମାନବ ଯୋନି, ଉନ୍ନତ ଯୋନି ହେଲେ ସୁଦ୍ଧା ଦେବ ଯୋନିକୁ ସୁଦୁର୍ଲଭ ଯୋନି କୁହାଯାଇ ନାହିଁ। କାରଣ ଦେବ ଯୋନି ଭୋଗ ଯୋନି, ସେ ଯେ ପୁଣ୍ୟ କର୍ମ ତୁମେ କରିବ ତାହା କୁହାଯାଇଛି ଲିଭେସନ୍ ଟୁ ହିଭେନ୍ଲି ପ୍ଲାନେଟ୍ସ, ଡେମିଗଡ଼ ପ୍ଲାନେଟ୍ସ। ଦେବ ଲୋକକୁ ତୁମେ ଉନ୍ନତ ହେବ, ପ୍ରଚୁର ଭୋଗ ଯାହା କର, 10,000 ହଜାର ହଜାର ଦଶ ହଜାର ଗୁଣ ଅଧିକ ପରିମାଣ ଭୋଗ ସେଠି ଅଛି, ଭୌତିକ ଏ ପୃଥିବୀରେ ଯାହା ଭୋଗ ମିଳୁଛି। ସେଥିପାଇଁ ସେଥିରେ ଶୁଦ୍ଧ ଭକ୍ତି ଲାଭର, ଏ ଯେଉଁ ପରମାର୍ଥ ଲାଭର ସୁଯୋଗଟା ନାହିଁ ଦେବଯୋନିରେ। ପୁଣି ଏ କଥା ଅଛି, କ୍ଷୀଣେ ପୁଣ୍ୟ ମର୍ତ୍ତ୍ୟ ଲୋକ ଅଙ୍ଗିଛନ୍ତି, ପୁଣ୍ୟ କର୍ମ କଲେ ତୁମେ ଦେବ ଲୋକକୁ ଉନ୍ନୀତ ହେବ, ପୁଣି ସେତେବେଳେ ଶେଷ ହେଇଗଲେ ପୁଣି ମର୍ତ୍ତ୍ୟ ଲୋକରେ ପଡ଼ିବ ଆସିବେ। ଏ କଥା ଅଛି, ମାନବ ଯୋନିରେ କେବଳ ସୁଯୋଗଟା ଦିଆଯାଇଛି ପରମାର୍ଥ ଲାଭ, ଶୁଦ୍ଧ ଭକ୍ତି ଲାଭ। ଦେବଯୋନି, ଦେବଯୋନିର ଯେଉଁ ଭକ୍ତି ତାହା ହେଉଛି ମିଶ୍ର ଭକ୍ତି, କର୍ମ ମିଶ୍ରା ଭକ୍ତି। ଶୁଦ୍ଧ ଭକ୍ତି ଲାଭର ସୁଯୋଗ ଏକମାତ୍ର ମାନବ ଯୋନିରେ ମିଳିଛି। ତେଣୁ ମାନବ ଯୋନିକୁ ସୁଦୁର୍ଲଭ ଯୋନି ବୋଲି କୁହାଯାଉଛି। ଏ କଥାଟା ବିବେକୀ ମାନବ, ସେନ୍ ମ୍ୟାନ୍, ସୁସ୍ଥ ମନ ପ୍ରତି ବିଶିଷ୍ଟ ମାନବ ବା ବିବେକୀ ମାନବ ଏ କଥା ଭଲ ଜାଣି ରଖିବା ଉଚିତ। ତେଣୁ ଲକ୍ଷ୍ୟ ସ୍ଥିର କର, ନା ଏ ଯେଉଁ ସୁଯୋଗ ମିଳିଛି ମୋତେ ପରମାର୍ଥ ଲାଭ, ସେଇ ବ୍ୟବସ୍ଥାଟା ମୋତେ କରିବା ପାଇଁ ପଡ଼ିବ, ସେ ଅନୁଯାୟୀ ମୋତେ ପ୍ରସ୍ତୁତ ହେବା ପାଇଁ ପଡ଼ିବ। ଏଇ ଯୋନିରେ ଯେଉଁ ପରମାର୍ଥ ଲାଭର ସୁଯୋଗ ମିଳିଛି, ମୁଁ ପରମାର୍ଥ ଲାଭ କରିବି କିପରି, ଯାହା କହିଲେ ଗୋ ବ୍ୟାକ୍ ହୋମ୍, ବ୍ୟାକ୍ ଟୁ ଗଡ୍ ହେଡ୍, ସେ ଭଗବତ ଧାମକୁ ଫେରିଯିବି, ଭଗବତ ଚରଣ ଅରବିନ୍ଦରେ ମୁଁ ଆଶ୍ରିତ ହେବି। ସେ ହେଉଛି ବୁଦ୍ଧିମାନ, ଇଣ୍ଟେଲିଜେଣ୍ଟ ମୋଷ୍ଟ ଇମ୍ପୋର୍ଟାଣ୍ଟ ପର୍ସନ୍, ହେଉଛି ବଡ଼ ବୁଦ୍ଧିମାନ। ସେ ମାନବ ଜୀବନର ପ୍ରକୃତ ସଦୁପଯୋଗ କରୁଛି, ତା ନହେଲେ ଦୁରୁପଯୋଗ କରିବ, ଅପବର୍ଗ ନହେଲେ ଅପବର୍ଗ ହେବ, ପୁଣି ଘୁରି ଯାହା ଏଠି ବ୍ରାହ୍ମଣ ସାଧୁ କହୁଛନ୍ତି ଯେ ପୁଣି ଲେଷ୍ଟ ଅଥବା ତୀର୍ଯ୍ୟକ ଯୋନିକି ପୁଣି ଯିବ, କିମ୍ବା ପୁଣି ସେ ମାନବ ଯୋନିରେ ଆସିପାରିବ, କିମ୍ବା ସ୍ୱର୍ଗକୁ ଉନ୍ନତ ଲୋକକୁ ଯାଇପାରିବ। ହଁ, କଭୁ ସ୍ୱର୍ଗୀୟ ଉଠେ, କଭୁ ମର୍ତ୍ତେ, କଭୁ ନିର, ଏ ପ୍ରକାର ହେଇପାରିବ ଯଦି ତୁମେ ପରମାର୍ଥ ଲାଭ ପାଇଁ ପ୍ରସ୍ତୁତ ନ କରୁଛ ବା ପରମାର୍ଥ ଲାଭର ପଥଟାକୁ ନ ଧରୁଛ। ଏ ଭୁଲଟା ଯଦି କରିବ ତାହେଲେ ଏ ପ୍ରକାର ହେଇପାରିବ। ଏସବୁ କଥା ଏଠି ଏ କଥା ଗଲା।